ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ପଞ୍ଚମ ଜାତୀୟ ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀରେ ଆଜି ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ। ସାରା ଦେଶରେ ସାଧାରଣ ଆତଙ୍କୀ ନିରୋଧୀ ସ୍କ୍ୱାଡ୍ ଗଠନ ଉପରେ ଗୁରୁତ୍ୱ ପ୍ରଦାନ ସହ ରାଜ୍ୟଗୁଡ଼ିକରେ ଏହି ବ୍ୟବସ୍ଥା ଲାଗୁ ପାଇଁ ପୋଲିସ ଡିଜିମାନଙ୍କୁ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ। ଆଜିଠାରୁ ଗୋଆ, କର୍ଣ୍ଣାଟକ ଓ ଝାଡ଼ଖଣ୍ଡ ଗସ୍ତରେ ଯିବେ ରାଷ୍ଟ୍ରପତି। ତୃତୀୟ T20 ଆନ୍ତର୍ଜାତିକ ମହିଳା କ୍ରିକେଟ୍ ମ୍ୟାଚ୍ରେ ଶ୍ରୀଲଙ୍କାକୁ 8 ୱିକେଟ୍ରେ ପରାସ୍ତ କଲା ଭାରତୀୟ ମହିଳା ଦଳ। ଏବଂ ଘନ କୁହୁଡ଼ି ହେବା ନେଇ ଉତ୍ତରପ୍ରଦେଶକୁ ରେଡ୍ ୱାର୍ଣ୍ଣିଂ, ଓଡ଼ିଶା, ବିହାର, ହରିୟାଣା ପାଇଁ ମଧ୍ୟ ସତର୍କ ସୂଚନା ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓ ଆସନ୍ତାକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ତିନିଦିନିଆ ପଞ୍ଚମ ଜାତୀୟ ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ଜାତୀୟ ବିକାଶକୁ ପ୍ରାଥମିକତା ପ୍ରଦାନ କରିବା ସହିତ କେନ୍ଦ୍ର ଓ ରାଜ୍ୟ ସମନ୍ୱିତ ସହଯୋଗକୁ ଅଧିକ ସୁଦୃଢ଼ କରିବାରେ ଏହି ସମ୍ମିଳନୀ ଏକ ଦୃଢ଼ ମଞ୍ଚ ପ୍ରଦାନ କରିବ। ଦେଶର ମାନବ ସମ୍ବଳ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ସହ ଅନ୍ତର୍ଭୁକ୍ତି, ଭବିଷ୍ୟତ ପାଇଁ ପ୍ରସ୍ତୁତି, ଅଭିବୃଦ୍ଧି ସଂକ୍ରାନ୍ତ ଉଭୟ ରାଜ୍ୟ ଓ କେନ୍ଦ୍ର ଏକୀକୃତ ଚିଠା ପ୍ରସ୍ତୁତ କରିବାରେ ଏହି ମଞ୍ଚ ଉପଯୋଗୀ ସାବ୍ୟସ୍ତ ହେବ। ସହଯୋଗମୂଳକ ସଂଘୀୟ ଦୃଷ୍ଟିକୋଣକୁ ଏହା ପ୍ରୋତ୍ସାହନ ପ୍ରଦାନ କରିବ ବୋଲି କୁହାଯାଇଛି। ବିକଶିତ ଭାରତ ପାଇଁ ମାନବ ସମ୍ବଳ ପ୍ରସଙ୍ଗ ଉପରେ ଏହି ସମ୍ମିଳନୀରେ ଗୁରୁତ୍ୱ ପ୍ରଦାନ କରାଯିବ। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ସର୍ବୋତ୍ତମ ପଦକ୍ଷେପଗୁଡ଼ିକ ସମ୍ପର୍କରେ ଅନ୍ୟମାନଙ୍କୁ ଅବଗତ କରାଯିବା ସହ ଏହାକୁ ଆପଣାଇବାରେ ମାର୍ଗଦର୍ଶନ ଉପରେ ସମ୍ମିଳନୀରେ ମତ ବିନିମୟ କରାଯିବ। ଚଳିତ ବର୍ଷ 5ଟି ପ୍ରମୁଖ କ୍ଷେତ୍ର ଉପରେ ଏହି ସମ୍ମିଳନୀରେ ଧ୍ୟାନ କେନ୍ଦ୍ରୀଭୂତ କରାଯିବ। ସେଗୁଡ଼ିକ ହେଉଛି ପ୍ରାରମ୍ଭିକ ଶୈଶବ ଶିକ୍ଷା, ବିଦ୍ୟାଳୟ ଶିକ୍ଷା, ଦକ୍ଷତା, ଉଚ୍ଚଶିକ୍ଷା, କ୍ରୀଡ଼ା ଏବଂ ପାଠପଢ଼ା ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ର। ଗତ 2022 ମସିହାରେ ପ୍ରଥମ ଥର ପାଇଁ ଧର୍ମଶାଳାଠାରେ ଅନୁଷ୍ଠିତ ହୋଇଥିବାବେଳେ ପ୍ରତିବର୍ଷ ଏହି ଜାତୀୟ ସମ୍ମିଳନୀର ଆୟୋଜନ କରାଯାଉଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାରା ଦେଶରେ ସାଧାରଣ ଆତଙ୍କୀ ନିରୋଧୀ ସ୍କ୍ୱାଡ୍ ଗଠନ ଉପରେ ଗୁରୁତ୍ୱ ଦେଇ ସମସ୍ତ ରାଜ୍ୟର ପୋଲିସ ମହାନିର୍ଦ୍ଦେଶକମାନଙ୍କୁ ଏହି ବ୍ୟବସ୍ଥା ତୁରନ୍ତ ଲାଗୁ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ସାରା ଦେଶରେ ପୋଲିସ ବିଭାଗରେ ATS ଶୈଳୀରେ ଗଠନ ହେଲେ ପ୍ରତ୍ୟେକ ସ୍ତରରେ ଆତଙ୍କୀ ଆକ୍ରମଣର ମୁକାବିଲା କରିବା ଲାଗି ପ୍ରାକ୍ ପ୍ରସ୍ତୁତି ସହଜ ହୋଇପାରିବ। ଗତକାଲି ନୂଆଦିଲ୍ଲୀରେ ଜାତୀୟ ତଦନ୍ତକାରୀ ସଂସ୍ଥା NIA ଦ୍ୱାରା ଆୟୋଜିତ ଦୁଇଦିନିଆ ଆତଙ୍କବାଦ ନିରୋଧୀ ସମ୍ମିଳନୀ 2025କୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ଶାହା କହିଛନ୍ତି NIA ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ର ଢାଞ୍ଚା ପ୍ରସ୍ତୁତି ଉପରେ କାର୍ଯ୍ୟ ଆରମ୍ଭ କରିଛି। ସେ କହିଛନ୍ତି ଏକକ ଢାଞ୍ଚା ପ୍ରବର୍ତ୍ତନ କରାଗଲେ ପ୍ରତ୍ୟେକ ସ୍ତରରେ ସମାନ ଢଙ୍ଗରେ ପ୍ରସ୍ତୁତି ଓ ପରିଚାଳନା ହୋଇପାରିବ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଭବିଷ୍ୟତର ଆହ୍ୱାନଗୁଡ଼ିକର ମୁକାବିଲା କରିବା ଲାଗି ଏକ ଦୃଢ଼ ଏବଂ ଆତଙ୍କବାଦ ନିରୋଧୀ ଶୃଙ୍ଖଳ ଗଠନ କରାଯାଇପାରିବ। ଶ୍ରୀ ଶାହା ଆତଙ୍କବାଦ ଘଟଣାର ମୁକାବିଲା ଲାଗି ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରି ଦେଶ ଦୁଇପାଦ ଆଗରେ ରହିବା ଜରୁରୀ ହୋଇପଡ଼ିଛି ବୋଲି କହିଛନ୍ତି। ସେ କହିଛନ୍ତି ସଂଗଠିତ ଅପରାଧଗୁଡ଼ିକର ମୁକାବିଲା କରିବା ନିମନ୍ତେ ସରକାର ଏକ ସ୍ୱତନ୍ତ୍ର ରଣନୀତି ଆରମ୍ଭ କରିବେ। ସେ କହିଛନ୍ତି ଭାରତ ତଥା ବିଶ୍ୱରେ ଦେଖାଦେଉଥିବା ଆତଙ୍କବାଦ ଘଟଣାଗୁଡ଼ିକର ସମସ୍ତ ସଂସ୍ଥା ବିଶ୍ଳେଷଣ କରିବାର ଆବଶ୍ୟକତା ରହିଛି, ଯାହାଫଳରେ ଆତଙ୍କବାଦ ମୁକାବିଲା ଲାଗି ସାମର୍ଥ୍ୟ ବୃଦ୍ଧି କରାଯାଇପାରିବ। ଏହି ଅବସରରେ ଶ୍ରୀ ଶାହା ପହଲଗାମ ଆକ୍ରମଣ ଏବଂ ଦିଲ୍ଲୀ ବିସ୍ଫୋରଣ ଘଟଣାକୁ ସ୍ମରଣ କରି କହିଛନ୍ତି କିଭଳି ଜଣେ ସତର୍କ ଅଧିକାରୀ ଏହିଭଳି ପରିସ୍ଥିତିରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିପାରିବ। ଅପରେସନ୍ ସିନ୍ଦୁରରେ ମହାଦେବ ଅଭିଯାନ ଜରିଆରେ ପ୍ରଥମ ଥର ପାଇଁ ଆକ୍ରମଣର ଯୋଜନା କରିଥିବା ଆତଙ୍କବାଦୀଙ୍କୁ ଦଣ୍ଡିତ କରିବା କ୍ଷେତ୍ରରେ ସୁରକ୍ଷାବଳର ପ୍ରତିବଦ୍ଧତାକୁ ସେ ପ୍ରଶଂସା କରିଛନ୍ତି। ଜମ୍ମୁ କାଶ୍ମୀର ପୋଲିସ ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଯେଉଁ ତଦନ୍ତ କରିଛି ତାହା ଅତ୍ୟନ୍ତ ଉଚ୍ଚମାନର ବୋଲି ଶ୍ରୀ ଶାହା କହିଛନ୍ତି। ସେ କହିଛନ୍ତି 40 କିଲୋଗ୍ରାମ ବିସ୍ଫୋରକ ଘଟାଇ ଯେଉଁ ବିସ୍ଫୋରଣ କରାଯାଇଥିଲା ତାହା ଉପରେ ତଦନ୍ତ କରାଯାଇ 3 ଟନ୍ ବିସ୍ଫୋରକ ଜବତ କରାଯାଇପାରିଥିଲା। ଏହି ସମ୍ମିଳନୀ ଅବସରରେ ଶ୍ରୀ ଶାହା NIA 9 ଜଣ ପଦାଧିକାରୀଙ୍କୁ ସେବା ପଦକ ଏବଂ ବୀରତା ପଦକ ପ୍ରଦାନ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 4ଦିନିଆ ଗସ୍ତରେ ଗୋଆ, କର୍ଣ୍ଣାଟକ ଏବଂ ଝାଡ଼ଖଣ୍ଡ ଗସ୍ତରେ ଯିବାର କାର୍ଯ୍ୟସୂଚୀ ରହିଛି। ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଗୋଆ ଅଭିମୁଖେ ଯାତ୍ରା କରିବେ। ଆସନ୍ତାକାଲି ରାଷ୍ଟ୍ରପତି କର୍ଣ୍ଣାଟକର ଖାରୁଆର ବନ୍ଦରରୁ ବୁଡ଼ା ଜାହାଜରେ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା ସୋମବାର ଦିନ ରାଷ୍ଟ୍ରପତି ଝାଡ଼ଖଣ୍ଡର ଜାମସେଦପୁରଠାରେ ଅଲ୍ଚିକି ଭାଷାର ଶତବାର୍ଷିକୀ ସମାରୋହରେ ଯୋଗଦେବେ। ସାନ୍ତାଳୀ ଭାଷାଭାଷୀ ଲୋକଙ୍କ ପାଇଁ 1925 ପଣ୍ଡିତ ରଘୁନାଥ ମୁର୍ମୁ ଅଲ୍ଚିକି ଲିପିର ସୃଷ୍ଟି କରିଥିଲେ। ସାନ୍ତାଳୀ ଭାଷାର ବ୍ୟବହାର ଲାଗି ଏହି ଲିପି ସହାୟକ ହୋଇଥାଏ। ସୋମବାର ଦିନ ମଧ୍ୟ ରାଷ୍ଟ୍ରପତି ସେଠାରେ ନିଟ୍ର ପଞ୍ଚଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଅଭିଭାଷଣ ପ୍ରଦାନ କରିବେ। ଆସନ୍ତା 30 ରାଷ୍ଟ୍ରପତି ଝାଡ଼ଖଣ୍ଡସ୍ଥିତ ଗୁମ୍ଲାଠାରେ ଅନ୍ତର୍ଜୟ ଜନସାଂସ୍କୃତିକ ସମାଗମ ସମାରୋହ କାର୍ତ୍ତିକ ଯାତ୍ରାରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଉନ୍ନାଓ ଦୁଷ୍କର୍ମ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ଆଜୀବନ କାରାଦଣ୍ଡ ସ୍ଥଗିତ ରଖିବା ଏବଂ ଉତ୍ତରପ୍ରଦେଶର ପୂର୍ବତନ ବିଧାୟକ କୁଲଦୀପ ସିଂ ସେଙ୍ଗାରଙ୍କୁ ଜାମିନ ପ୍ରଦାନ କରିବା ପାଇଁ ଦିଆଯାଇଥିବା ନିର୍ଦ୍ଦେଶକୁ ବିରୋଧ କରି ସିବିଆଇ ଗତକାଲି ସୁପ୍ରିମକୋର୍ଟରେ ଆବେଦନ କରିଛି। ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଦାଖଲ କରାଯାଇଛି। ଚଳିତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟ ଦୋଷୀ ସାବ୍ୟସ୍ତ ଏବଂ ଆଜୀବନ କାରାଦଣ୍ଡ ବିରୋଧରେ ପୂର୍ବତନ ବିଧାୟକଙ୍କ ଦଣ୍ଡ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେବା ସହ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। 2019 ଉତ୍ତରପ୍ରଦେଶର ଉନ୍ନାଓ ଦୁଷ୍କର୍ମ ମାମଲାରେ ପୂର୍ବତନ ବିଧାୟକ ସେଙ୍ଗାରଙ୍କୁ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡ ଓ 25 ଲକ୍ଷ ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଥିଲେ। ଅଭିଯୁକ୍ତ 2020 ଜାନୁଆରୀରେ ଦିଲ୍ଲୀ ହାଇକୋର୍ଟରେ ସିବିଆଇ କୋର୍ଟ ନିର୍ଦ୍ଦେଶ ବିରୋଧରେ ଆବେଦନ କରିବା ସହ 2020 ମାର୍ଚ୍ଚ ଦଣ୍ଡ ସ୍ଥଗିତ ରଖିବା ଲାଗି ଆବେଦନ କରିଥିଲେ। ସିବିଆଇ ହାଇକୋର୍ଟଙ୍କ ଆଦେଶ ଯାଞ୍ଚ କରିବା ପରେ ସୁପ୍ରିମକୋର୍ଟରେ ଆବେଦନ କରିଛି। ଉନ୍ନାଓ ମାମଲାରେ ଜୀବିତ ମହିଳା ଏବଂ ତାଙ୍କ ପରିବାରର ପୂର୍ବତନ ବିଧାୟକ ସେଙ୍ଗାରଙ୍କୁ ଜାମିନ ଆବେଦନ ଦେବା ନିଷ୍ପତ୍ତିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧ କରିଛନ୍ତି। ତେବେ ଦୁଷ୍କର୍ମ ମାମଲାରେ ଜାମିନ ପାଇବା ସତ୍ତ୍ୱେ ଅନ୍ୟ ଏକ ହତ୍ୟା ମାମଲାରେ 10 କାରାଦଣ୍ଡ ଘଟୁଥିବାରୁ ଅଭିଯୁକ୍ତ ଜେଲ୍ରେ ରହିବା ନିଶ୍ଚିତ ହୋଇଛି। କେରଳର ସାବରିମାଲା ମନ୍ଦିରରେ ଆଜିଠାରୁ 41 ପବିତ୍ର ମଣ୍ଡଳ ବୃତମ ଆରମ୍ଭ ହେବ। ସାବରିମାଳା ଶ୍ରୀଧର୍ମ ଷଷ୍ଠ ମନ୍ଦିରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମର ଅଂଶବିଶେଷ ଭାବରେ ସ୍ୱତନ୍ତ୍ର ପ୍ରାର୍ଥନା କରାଯାଇ ମୂର୍ତ୍ତିକୁ ସ୍ୱର୍ଣ୍ଣ ଆଭୂଷଣରେ ସଜାଇବା ପରମ୍ପରା ରହିଛି। ଏଥିଲାଗି ଦେବସ୍ୱମ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭିଡ଼ ପରିଚାଳନା, ସୁରକ୍ଷା, ଚିକିତ୍ସା ବ୍ୟବସ୍ଥା ଏବଂ ଯାତ୍ରୀମାନଙ୍କ ଅନ୍ୟାନ୍ୟ ସୁବିଧା ନିମନ୍ତେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ମଣ୍ଡଳ ପୂଜା ସମୟରେ ଦର୍ଶନକୁ ଶୃଙ୍ଖଳିତ କରିବା ଲାଗି ଅନ୍ଲାଇନ୍ ଜରିଆରେ ଧାଡ଼ି ବ୍ୟବସ୍ଥା କରାଯିବା ସହ ନିୟମାନୁଯାୟୀ ସ୍ପଟ୍ ବୁକିଂ କରାଯିବାର ବ୍ୟବସ୍ଥା ରହିଛି। ମଣ୍ଡଳ ପୂଜା ପରେ ମନ୍ଦିରକୁ ବନ୍ଦ କରାଯିବ ଏବଂ ଆସନ୍ତା 30 ମକର ଭିଲା ସମୟରେ ପୁଣି ଖୋଲାଯିବ। ଭାରତର ବିକାଶ ଯାତ୍ରାରେ 2025 ଏକ ସ୍ୱତନ୍ତ୍ର ଅଧ୍ୟାୟ ସୃଷ୍ଟି କରିଛି। ବିଭିନ୍ନ ନୀତିଗୁଡ଼ିକୁ ବାସ୍ତବତାରେ ପରିଣତ କରାଯାଇ ଦେଶର ବିକାଶ କ୍ଷେତ୍ରରେ ଏହାର ଉପଯୋଗିତା ସକାରାତ୍ମକ ପ୍ରଭାବ ପକାଇଛି। ସ୍ୱତନ୍ତ୍ର ସିରିଜ୍ ସଂସ୍କାରର ବର୍ଷରେ ଆସନ୍ତୁ ଜାଣିବା 2025 ଟିକସ କ୍ଷେତ୍ରରେ ଭାରତରେ ଘଟିଥିବା ବିକାଶ ସମ୍ପର୍କରେ। ଭାରତରେ ଗତ 8 ମଧ୍ୟରେ ଟିକସ କ୍ଷେତ୍ରରେ ସଂସ୍କାର ଅଣାଯିବା ସହିତ ନରେନ୍ଦ୍ର ମୋଦିଙ୍କ ସରକାର ଅନେକଗୁଡ଼ିଏ ପରିବର୍ତ୍ତନ କରି ଏହାକୁ ଲୋକାଭିମୁଖୀ କରିଛନ୍ତି। ଚଳିତ ବର୍ଷ ଟିକସ କ୍ଷେତ୍ରରେ ଅନେକଗୁଡ଼ିଏ ସଂସ୍କାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଏସ୍ଟି କ୍ଷେତ୍ରରେ ପରବର୍ତ୍ତୀ ପିଢ଼ିର ସଂସ୍କାର ଚଳିତ ବର୍ଷର ସବୁଠାରୁ ବଡ଼ ପରିବର୍ତ୍ତନ ଥିଲା। ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟକାରୀ ହେଉଥିବା ଟିକସ ବ୍ୟବସ୍ଥାକୁ ଉଚ୍ଛେଦ କରି କେବଳ 2 ପର୍ଯ୍ୟାୟ ଟିକସ ବ୍ୟବସ୍ଥା ପ୍ରଚଳନ କରାଯାଇଛି। ସେହି 2 ଟିକସ ସ୍ଲାବ 5% ଓ 18% ମଧ୍ୟରେ ସୀମିତ ରହିଛି। ଚଳିତ ବର୍ଷ ଦୀପାବଳିରେ ପରବର୍ତ୍ତୀ ପିଢ଼ିର ଜିଏସ୍ଟି ସଂସ୍କାର ଲାଗୁ ହେବା ପରେ 6 ଟ୍ରିଲିୟନ୍ରୁ ଅଧିକ ବିକ୍ରି ହୋଇଥିବା ରେକର୍ଡ କରାଯାଇଛି। ମହିଳା କ୍ରିକେଟରେ ତିରୁଅନନ୍ତପୁରମ୍ରେ ଗତକାଲି ଅନୁଷ୍ଠିତ ତୃତୀୟ T20 ଆନ୍ତର୍ଜାତିକ ମ୍ୟାଚ୍ରେ ଭାରତ 8 ଶ୍ରୀଲଙ୍କାକୁ ପରାସ୍ତ କରିଛି। ପ୍ରଥମ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ 20 7 ବିନିମୟରେ 112 କରିଥିବା ବେଳେ ଏହାର ଜବାବରେ ଭାରତ 13 over 2 ବଲ୍ରେ 2 ହରାଇ 115 କରିଥିଲା। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଉତ୍ତରପ୍ରଦେଶରେ ଘନ କୁହୁଡ଼ି ହେବା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ ଘନ କୁହୁଡ଼ି ହେବା ନେଇ ଓଡ଼ିଶା, ବିହାର, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ହିମାଚଳ ପ୍ରଦେଶ ଓ ପଞ୍ଜାବ ପାଇଁ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ 5ମ ଜାତୀୟ ମୁଖ୍ୟ ଶାସନ ସଚିବଙ୍କ ସମ୍ମିଳନୀରେ ଆଜି ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ। ସାରା ଦେଶରେ ସାଧାରଣ ଆତଙ୍କ ନିରୋଧୀ ସ୍କ୍ୱାର୍ଡ ଗଠନ ଉପରେ ଗୁରୁତ୍ୱ ପ୍ରଦାନ ସହ ରାଜ୍ୟଗୁଡ଼ିକରେ ଏହି ବ୍ୟବସ୍ଥା ଲାଗୁ ପାଇଁ ପୁଲିସ୍ DGମାନଙ୍କୁ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ। ଆଜିଠାରୁ ଗୋଆ, କର୍ଣ୍ଣାଟକ ଓ ଝାଡ଼ଖଣ୍ଡ ଗସ୍ତରେ ଯିବେ ରାଷ୍ଟ୍ରପତି। ତୃତୀୟ T20 ଆନ୍ତର୍ଜାତିକ ମହିଳା କ୍ରିକେଟ୍ ମ୍ୟାଚ୍ରେ ଶ୍ରୀଲଙ୍କାକୁ 8 ପରାସ୍ତ କଲା ଭାରତୀୟ ମହିଳା ଦଳ ଏବଂ ଘନ କୁହୁଡ଼ି ହେବା ନେଇ ଉତ୍ତରପ୍ରଦେଶକୁ ରେଡ୍ ୱାର୍ଣ୍ଣିଂ, ଓଡ଼ିଶା, ବିହାର, ହରିୟାଣା ପାଇଁ ମଧ୍ୟ ସତର୍କ ସୂଚନା ଜାରି। ସମ୍ବାଦ ଶେଷ ହେଲା।